ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ହେଉଛି ଭୋଟ୍ ଗ୍ରହଣ। ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ 4ଟି ଲୋକସଭା ଏବଂ 28ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ଅଗ୍ରଗତି କ୍ଷେତ୍ରରେ ପୂର୍ବାଞ୍ଚଳର ବିକାଶ ଜରୁରୀ। ମହାରାଷ୍ଟ୍ରରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ। ଭାରତ ଓ ଭିଏତନାମ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଲକ୍ଷ୍ୟରେ ଆଇଏନ୍ଏସ୍ କିଲ୍ଟନ୍ର ଭିଏତନାମ ଗସ୍ତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। ଦେଶରେ ଆଜି ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେଉଛି। ସକାଳ 7ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ 9ଟି ରାଜ୍ୟ, ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96ଟି ଲୋକସଭା ଆସନ ପାଇଁ ମତଦାନ ହେଉଛି। ଆନ୍ଧ୍ରପ୍ରଦେଶର 25, ତେଲଙ୍ଗାନାର 17, ଉତ୍ତରପ୍ରଦେଶର 13, ମହାରାଷ୍ଟ୍ରର 11, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର 8ଟି ଲେଖାଏଁ ଆସନ, ବିହାରର 5ଟି, ଝାଡ଼ଖଣ୍ଡ ଓ ଓଡ଼ିଶାର 4ଟି ଲେଖାଏଁ ଆସନ ସହ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ଗୋଟିଏ ଆସନରେ ଭୋଟ୍ ଗ୍ରହଣ ଚାଲିଛି। ନିର୍ବାଚନ ଆୟୋଗ କହିଛନ୍ତି ତେଲଙ୍ଗାନାର 17ଟି ସଂସଦୀୟ ନିର୍ବାଚନ ମଣ୍ଡଳୀର କେତେକ ବିଧାନସଭା କ୍ଷେତ୍ରରେ ମତଦାନ ସମୟ ବୃଦ୍ଧି କରାଯାଇଛି। ଏହି ପର୍ଯ୍ୟାୟରେ 70 କୋଟି 70 ଲକ୍ଷରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟର ଲୋକସଭା ଆସନ ପାଇଁ ମୋଟ 1,770 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂ, ଅର୍ଜୁନ ମୁଣ୍ଡା, ଜି କିଶନ ରେଡ୍ଡୀ, ଅଜୟ କୁମାର ମିଶ୍ର, ଜେଡିୟୁର ରାଜୀବ ରଞ୍ଜନ ସିଂ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଟିଏମ୍ସିର ମହୁଆ ମୈତ୍ରା ଓ ଶତ୍ରୁଘ୍ନ ସିହ୍ନା ଏବଂ ଆଇଏମ୍ଆଇଏମ୍ର ଅସୁଦ୍ଦିନ ଓୱେସି ପ୍ରମୁଖ ପ୍ରାର୍ଥୀ ଅଛନ୍ତି। 1,92,000 ମତଦାନ କେନ୍ଦ୍ରରେ 19 ଲକ୍ଷରୁ ଅଧିକ ପୁଲିଂ ଅଧିକାରୀ ନିୟୋଜିତ ଅଛନ୍ତି। ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଏହି ପର୍ଯ୍ୟାୟରେ 4ଟି ସଂସଦୀୟ କ୍ଷେତ୍ର, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସମେତ ଏହାର ଅଧୀନରେ ଆସୁଥିବା 28ଟି ବିଧାନସଭା ଆସନ ନିମନ୍ତେ ଏକସଙ୍ଗେ ଭୋଟ୍ ଗ୍ରହଣ କରାଯାଉଛି। ଲୋକସଭା ଆସନ ପାଇଁ 37 ଜଣ ପ୍ରାର୍ଥୀ ଏବଂ 28ଟି ବିଧାନସଭା ଆସନ ପାଇଁ 243 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ମତଦାନର ବର୍ତ୍ତମାନର ସ୍ଥିତି ନେଇ ଆମ ନବରଙ୍ଗପୁର ସମ୍ଭାଦଦାତାଙ୍କ ରିପୋର୍ଟ।
ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ସର୍ବୋଚ୍ଚ ମହୋତ୍ସବ ନିର୍ବାଚନ 2024। ବର୍ତ୍ତମାନ ଆମେ ଆସି ପହଞ୍ଚିଛୁ ବୁଥ୍ ନମ୍ବର 127ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଫରେଷ୍ଟ କଲୋନୀରେ। ନବରଙ୍ଗପୁର ପୌରପାଳିକାର ଏହା ହେଉଛି ଏକ ସଖୀ ବୁଥ୍। ବର୍ତ୍ତମାନ ଆମେ ଦେଖିପାରୁଛୁ ଏହି ବୁଥ୍କୁ ବହୁତ ସୁନ୍ଦର ଭାବରେ ସଜାଯାଇଛି ଏବଂ ଗୋଟେ ସେଲ୍ଫି ପଏଣ୍ଟ ମଧ୍ୟ କରାଯାଇଛି ଯେ ମୋ ଭୋଟ୍ ମୋ ଅଧିକାର ରହିଛି। ଏବଂ ଏଠାରେ ଗୋଟେ ଭୋଟର ସହାୟତା କେନ୍ଦ୍ର ମଧ୍ୟ କରାଯାଇଛି ଯେଉଁ ନିର୍ବାଚନ ଅଧିକାରୀ ପ୍ରିଜାଇଡିଂ ଅଧିକାରୀଙ୍କ ସମେତ 6 ଜଣ ନିର୍ବାଚନ ପୋଲିଂ ଅଧିକାରୀ ଅଛନ୍ତି। ଆଉ ଅଳ୍ପ କିଛି ସମୟର ଅପେକ୍ଷା ମତଦାତାମାନଙ୍କର ଆସିବା ଆରମ୍ଭ ହୋଇଯିବ ଏବଂ ସମସ୍ତେ ମତଦାନ କରିପାରିବେ। ନବରଙ୍ଗପୁର ଆକାଶବାଣୀ ସମାଚାର ପାଇଁ ମୁଁ ପ୍ରଭାତୀ।
ସୂଚନାଯୋଗ୍ୟ, ଏହି ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର 175 ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେଉଛି। ଦେଶର ଅଗ୍ରଗତି କ୍ଷେତ୍ରରେ ପୂର୍ବାଞ୍ଚଳର ବିକାଶ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିହାରରେ ନିର୍ବାଚନ ପ୍ରଚାର ବେଳେ ଏକ ଘରୋଇ ସମ୍ଭାଦ ସଂସ୍ଥାକୁ ସାକ୍ଷାତକାର ଦେଇ ସେ କହିଛନ୍ତି ପୂର୍ବ ଭାରତକୁ ଏକ ଅଭିବୃଦ୍ଧି ଇଞ୍ଜିନ୍ରେ ପରିଣତ କରାଯିବା ଉଚିତ। ସେ କହିଛନ୍ତି ତାଙ୍କ ସରକାର ଏହି ଅଞ୍ଚଳରେ ଭିଭିଭୂମି, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରର ହାଜିପୁର, ମୁଜାଫରପୁର ଏବଂ ଛପ୍ରାଠାରେ ନିର୍ବାଚନୀ ର୍ୟାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ପ୍ରଧାନମନ୍ତ୍ରୀ ପାଟନାସ୍ଥିତ ଦଶମ ଶିଖ୍ ଗୁରୁ ଗୋବିନ୍ଦ ସିଂଜୀ ମହାରାଜଙ୍କ ଜନ୍ମସ୍ଥାନ ତଖତ୍ ଶ୍ରୀ ହରିମନ୍ଦିର ସାହିବ୍ରେ ଆଜି ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ବିହାରକୁ ଦୁଇଦିନିଆ ଗସ୍ତରେ ଯାଇ ଶ୍ରୀ ମୋଦି ଗତ ସନ୍ଧ୍ୟାରେ ବିହାରର ପାଟନାରେ ଏକ ରୋଡ୍ ଶୋରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପାଟନା ସାହିବ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ରବିଶଙ୍କର ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏହି ଆସନ ପାଇଁ କଂଗ୍ରେସ ପକ୍ଷରୁ ପୂର୍ବତନ ଲୋକସଭା ବାଚସ୍କତି ମୀରା କୁମାରଙ୍କ ପୁଅ ଅଂଶୁଲ ଅଭିଜିତ୍ଙ୍କୁ ପ୍ରାର୍ଥୀ କରାଯାଇଛି। ଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦର, ମଙ୍ଗଲପୁରୀ ଅଞ୍ଚଳର ସଞ୍ଜୟ ଗାନ୍ଧି ହସ୍କିଟାଲ ଏବଂ ବୁରାରୀର ସରକାରୀ ଡାକ୍ତରଖାନାରେ ବୋମା ବିସ୍ଫୋରଣ ଧମକ ମିଥ୍ୟା ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି। ଏହାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଦୁଇ ଡାକ୍ତରଖାନା ଏବଂ ଦିଲ୍ଲୀ ବିମାନ ବନ୍ଦରକୁ ବୋମା ଧମକ ସମ୍ପର୍କରେ ଏକ ଇମେଲ୍ ମିଳିବା ପରେ ପୁଲିସ୍, ବୋମା ସ୍କ୍ୱାର୍ଡ ଏବଂ ଡ୍ରଗ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରିଥିଲେ। ତେବେ ସେଠାରେ କୌଣସି ସନ୍ଦେହଜନକ ଜିନିଷ ମିଳିନଥିବା ସେ କହିଛନ୍ତି। ମହାରାଷ୍ଟ୍ରରେ ପଞ୍ଚମ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମୁମ୍ବାଇ ଉତ୍ତର କେନ୍ଦ୍ରୀୟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଉଜ୍ଜଳ ନିକମଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ଶ୍ରୀ ସିଂ ଇଣ୍ଡି ମେଣ୍ଟକୁ ସମାଲୋଚନା କରି କହିଛନ୍ତି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ନେଇ ଗଠିତ ଏହି ମେଣ୍ଟ ପରିବାରବାଦ ଏବଂ ତୁଷ୍ଟିକରଣକୁ ପ୍ରୋହାହନ ଦେଉଛି। କେନ୍ଦ୍ରମନ୍ତ୍ରୀ ତଥା ମୁମ୍ବାଇ ଉତ୍ତର ଲୋକସଭା ପ୍ରାର୍ଥୀ ପିୟୁଷ ଗୋୟଲ ମୁମ୍ବାଇର ମଲାଡ୍ସ୍ଥିତ ମହ୍ୟଜୀବୀ କଲୋନୀ ପରିଦର୍ଶନ କରିଥିଲେ। ସେ ମଲାଡ୍ର ଏକ ମନ୍ଦିରରୁ ବାହାରିଥିବା ରାଲିରେ ଅଂଶଗ୍ରହଣ କରିଥିଲେ। ଗୋୟଲ ମହ୍ୟଜୀବୀ ସମ୍ପ୍ରଦାୟର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କାର୍ଯ୍ୟକାରୀ ମହ୍ୟ ଯୋଜନାର ଲାଭ ସମ୍ପର୍କରେ ଅବଗତ କରାଇଥିଲେ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିଭିନ୍ନ ପ୍ରସଙ୍ଗରେ ଏନ୍ଡିଏ ସରକାରଙ୍କ ସମାଲୋଚନା କରିଥିଲେ। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି କହିଛନ୍ତି ଚଳିତ ଲୋକସଭା ନିର୍ବାଚନରେ ଦେଶରେ ବେକାରୀ ସମସ୍ୟା ହେଉଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କ ସହ ଆଲୋଚନା କରି ଶ୍ରୀ ଗାନ୍ଧି ଅଭିଯୋଗ କରିଛନ୍ତି ନିର୍ବାଚନ ପ୍ରଚାର ସମୟରେ ଶାସକ ଦଳ ବେରୋଜଗାରୀ ଉପରେ ଆଲୋକପାତ କରିନାହିଁ। ଜାତୀୟ ରାଜଧାନୀରେ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି କଂଗ୍ରେସ ଶାସନ ସମୟରେ ଉତ୍ତର ପୂର୍ବାଞ୍ଚଳର ଲୋକମାନେ ଭେଦଭାବର ସମ୍ମୁଖୀନ ହୋଇଥିଲେ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ ଯୋଗୁଁ ସେହି ଅଞ୍ଚଳରେ ଏହି ଭେଦଭାବ ଏବେ ଅତୀତର ବିଷୟ ପାଲଟିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଆଇଏନ୍ଏସ୍ କିଲ୍ଟନ୍କୁ ଭିଏତନାମର କାମରନ୍ହାଠାରେ ଭିଏତନାମ ପିପୁଲ୍ସ ନୌସେନା ଏବଂ ଭାରତୀୟ ଦୂତାବାସ ପକ୍ଷରୁ ସ୍ୱାଗତ କରାଯାଇଛି। ମନ୍ତ୍ରଣାଳୟ ସୂଚନା ଦେଇଛି କାମରନ୍ହାଙ୍କୁ ଆଇଏନ୍ଏସ୍ କିଲ୍ଟନ୍ର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ବନ୍ଧୁତା ଏବଂ ସହଯୋଗକୁ ଆହୁରି ସୁଦୃଢ଼ କରିବ। ସିକିମ୍ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି ପରିବେଶ ସୁରକ୍ଷା ଓ ଜାତୀୟ ବିକାଶରେ ଆଦିବାସୀ ସମ୍ପ୍ରଦାୟର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ବାରାଣାସୀର ଖୁସ୍ବୁ ବାଟିକାଠାରେ ପ୍ରାଚୀନ ପାରମ୍ପରିକ ଆଦିବାସୀ ଗୋଗୋ ପୂଜା ଏବଂ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଆଚାର୍ଯ୍ୟ ପ୍ରାକୃତିକ ପରିବେଶର ସଂରକ୍ଷଣ ଏବଂ ପୋଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଇପିଏଲ୍ କ୍ରିକେଟ୍ର ଗତକାଲି ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ 47 ରନ୍ରେ ବିଜୟ ହୋଇଛି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଦିଲ୍ଲୀ ଟସ୍ ଜିତି ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ବେଙ୍ଗାଲୁରୁ 9 ୱିକେଟ୍ ବିନିମୟରେ 187 ରନ୍ ସଂଗ୍ରହ କରିଥିଲା। 188 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ 19 ଓଭର ଓ ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 140 ରନ୍ କରିବାକୁ ସକ୍ଷମ ହୋଇଥିଲା। କ୍ୟାମେରନ୍ ଗ୍ରୀନ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଏହି ବିଜୟ ସହ ବେଙ୍ଗାଲୁରୁ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଦିଲ୍ଲୀ ଷଷ୍ଠ ସ୍ଥାନରେ ରହିଛି। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ 5 ୱିକେଟ୍ରେ ହରାଇ ଦେଇଥିଲା। ଆଜି ଅହମ୍ମଦାବାଦରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ପ୍ୟାରିସ୍ ଅଲମ୍ପିକ୍ସ 2024ରେ ଭାରତର 6 ଜଣ କୁସ୍ତି ଯୋଦ୍ଧା ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ 5 ଜଣ ମହିଳା ଅନ୍ତର୍ଭୁକ୍ତ। ତୁର୍କୀର ଇସ୍ତାନବୁଲରେ ଚାଲିଥିବା ବିଶ୍ୱ ଅଲମ୍ପିକ୍ସ କୁସ୍ତି କ୍ୱାଲିଫାୟରରେ ଅମନ ସେହରୱାତ ଓ ନିଶା ଦହିଆ ଯୋଗ୍ୟତା ହାସଲ କରିବା ପରେ ଏହି ସଂଖ୍ୟା 6ରେ ପହଞ୍ଚିଛି। ସୂଚନାଯୋଗ୍ୟ ପ୍ୟାରିସ୍ ଅଲମ୍ପିକ୍ସର କୁସ୍ତି ଯୋଦ୍ଧା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଭାରତ ପକ୍ଷରୁ 5 ସ୍ଥାନ ସଂରକ୍ଷିତ ଥିଲା। 50 କିଲୋଗ୍ରାମ ବର୍ଗରେ ଭିନେଶ ଫୋଗାଟ, 53 କିଲୋଗ୍ରାମ ବର୍ଗରେ ଅନ୍ତିମ ଫଙ୍ଗାଲ, 57 କିଲୋଗ୍ରାମ ବର୍ଗରେ ଅଂଶୁ ମଲ୍ଲିକ ଓ 76 କିଲୋଗ୍ରାମ ବର୍ଗରେ ରିତିକା ହୁଡ୍ଡା ବିଭିନ୍ନ ଯୋଗ୍ୟତା ପର୍ଯ୍ୟାୟରେ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ନେପାଳର ପର୍ବତାରୋହୀ କାମି ରିତା ଶେର୍ପା 29ତମ ଥର ପାଇଁ ବିଶ୍ୱର ସର୍ବୋଚ୍ଚ ଶିଖର ଛୁଇଁବା ସହ ମାଉଣ୍ଟ ଏଭରେଷ୍ଟରେ ସର୍ବାଧିକ ଆରୋହଣ କରିବାର ରେକର୍ଡ କରିଛନ୍ତି। ନେପାଳର ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ରାକେଶ ଗୁରୁଙ୍ଗ କହିଛନ୍ତି 54 ବର୍ଷୀୟ ଅଭିଜ୍ଞ ପର୍ବତାରୋହୀ ସେଠାକାର ସ୍ଥାନୀୟ ସମୟ ସକାଳ 7:25ରେ 8,849 ମିଟର ଶିଖରରେ ପହଞ୍ଚିଥିଲେ। ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ହେଉଛି ଭୋଟ୍ଗ୍ରହଣ। ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଏବଂ 28 ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ଅଗ୍ରଗତି କ୍ଷେତ୍ରରେ ପୂର୍ବାଞ୍ଚଳର ବିକାଶ ଜରୁରୀ। ଭାରତ ଓ ଭିଏତନାମ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଲକ୍ଷ୍ୟରେ ଆଇଏନ୍ଏସ୍ କିଲ୍ଟନ୍ର ଭିଏତନାମ ଗସ୍ତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।